24:10। ଏହି ଲୋକମାନେ ନିଜର ପ୍ରାପ୍ୟ ଦେବା ପାଇଁ ଆସିଛନ୍ତି। ପ୍ରଥମରେ ଛିଡ଼ା ହୋଇଥିବା ଲୋକ ଦିନର ଶେଷ ବେଳରେ କାମକୁ ଆସିଲେ। ସେ ଅଳ୍ପ ମାତ୍ର କାମ କଲା। ମାଲିକ ଦୟାଳୁ ଲୋକ, ତେଣୁ ସେ ତାକୁ ଦିନକର ମଜୁରି ଦେଲେ। ତା ପର ଲୋକ ଅଧା ଦିନ କାମ କଲା, ତା ପର ଲୋକ ପୁରା ଦିନ କାମ କଲା, କିନ୍ତୁ ସମସ୍ତେ ସମାନ ମଜୁରି ପାଇଲେ। ପୁରା ଦିନର ଶ୍ରମିକ ଅଭିଯୋଗ କରି କହିଲା, ମୋତେ ଅଧିକ ଦିଅନ୍ତୁ। ମାଲିକ କହିଲେ, ମୁଁ ତୁମ ପ୍ରତି ଅନ୍ୟାୟ କରୁନାହିଁ, ତୁମେ ଦିନକର ମଜୁରିରେ ରାଜି ହୋଇ କାମ କଲ। ମୋର ନିଜର ଅର୍ଥକୁ ମୁଁ ଯେମିତି ହେଲେ ବ୍ୟବହାର କରିବି, ସେଥିରେ ମୋର ଅଧିକାର ଅଛି। ମୁଁ ଦୟାଳୁ ହେବାରୁ ତୁମେ ରାଗିଲ କି? ସେପରି ଯେତେ ଲୋକ ଯୀଶୁଙ୍କଠାରେ ଭରସା ରଖନ୍ତି, ସେ ସମସ୍ତଙ୍କୁ ଈଶ୍ୱର ଅନନ୍ତ ଜୀବନ ଦେବେ। ତାହା ଉତ୍ତମ କର୍ମର ବେତନ ନୁହଁ, ତାହା ମୁକ୍ତ ଦାନ। ଯେତେ ତାଙ୍କ ଅନୁଗ୍ରହ ଦାନକୁ ଗ୍ରହଣ କରନ୍ତି, ସେ ସମସ୍ତଙ୍କ ପାଇଁ।